ତିନିନାଥ ମନ୍ଦିର ପାଖରୁ ବସ୍ତିରୁ କହୁଛି, 46 ନମ୍ବର ୱାର୍ଡରୁ କହୁଛି। ଆମ ଘର ପାଖରେ ବହୁତ ଦିନ ହେଲା ଅଳିଆ ସଫା କରାଯାଇଥିଲା କମ୍ପ୍ଲେନ ଦେଇକି, ତ ସେମାନେ ଆସିକି ଅଳିଆ ନେଉନାହାନ୍ତି। ତାଙ୍କୁ ବାରମ୍ବାର କମ୍ପ୍ଲେନ ଦେବା ସତ୍ତ୍ୱେ ବି ସେ ଆସିକି ନେଉନାହାନ୍ତି। ଗଦା ହେଇଛି ଯାହା ଫଳରେ ଚାରିଆଡେ ମଶା ହେଉଛି ଏବଂ ସେ ଏରିଆର ଲୋକମାନେ ବି ଭଲସେ ରହିପାରୁନାହାନ୍ତି। ଆଉ ଆମ ଘର ପାଖରେ ଖୁଣ୍ଟି ବହୁତ ଦିନ ହେଲା ଲାଗିଲାଣି, କିନ୍ତୁ ଲାଇଟ୍ ଆଜି ପର୍ଯ୍ୟନ୍ତ ଲାଗିପାରୁନାହିଁ। ତ ୟା ଉପରେ ଧ୍ୟାନ ଦେଲେ ଆମେ ସମସ୍ତେ ଖୁସି ହେବୁ।